ପ୍ରଥମ ରାଜାବଳୀ ଅଧ୍ୟାୟ ଚଉଦ। ସେହି ସମୟରେ ଜାରବ୍ୟାମଙ୍କର ପୁତ୍ର ଅବ୍ୟ ପୀଡ଼ିତ ହେଲା, ତେଣୁ ଜାରବ୍ୟାମ ଆପଣା ଭାର୍ଯ୍ୟାକୁ କହିଲେ, ମୁଁ ବିନୟ କରିଅଛି, ଉଠ। ପୁଣି ତୁମ୍ଭେ ଜାରବ୍ୟାମଙ୍କର ଭାର୍ଯ୍ୟା ବୋଲି ଯେପରି ଜଣା ନ ପଡ଼ିବ, ଏଥିପାଇଁ ଛଦ୍ମବେଶ ଧରି ସିଲୋକୁ ଯାଅ। ଦେଖ, ମୁଁ ଏହି ଲୋକଙ୍କ ଉପରେ ରାଜା ହେବି ବୋଲି ମୋ ବିଷୟରେ ଯେ କହିଥିଲା, ସେହି ଅହିୟ ଭବିଷ୍ୟତ ବକ୍ତା ସେଠାରେ ଅଛି। ପୁଣି ଆପଣା ସଙ୍ଗେ ଦଶ ରୋଟି ଓ କିଛି ତିଲୁଆ ଓ ଏକ ପାତ୍ର ମଧୁ ନେଇ ତାହା ନିକଟକୁ ଯାଅ। ବାଳକର କ'ଣ ହେବ ତାହା ସେ ତୁମ୍ଭକୁ ଜଣାଇବ। ଏଥିରେ ଜାରବ୍ୟାମଙ୍କର ଭାର୍ଯ୍ୟା ସେପରି କଲା ଓ ସେ ଉଠି ସିଲୋକୁ ଯାଇ ଅହିୟର ଗୃହରେ ଉପସ୍ଥିତ ହେଲା। ସେହି ସମୟରେ ଅହିୟ ଦେଖିପାରୁନଥିଲା, କାରଣ ବୟସ ହେତୁରୁ ତାହାର ଚକ୍ଷୁ ସ୍ତବ୍ଧ ହୋଇଥିଲା। ଏଥିମଧ୍ୟରେ ସଦାପ୍ରଭୁ ଅହିୟକୁ କହିଲେ, ଦେଖ, ଜାରବ୍ୟାମଙ୍କର ଭାର୍ଯ୍ୟା ଆପଣା ପୁତ୍ର ବିଷୟ ପଚାରିବା ପାଇଁ ତୁମ୍ଭ ନିକଟକୁ ଆସୁଅଛି, କାରଣ ସେ ପୀଡ଼ିତ ଅଛି। ତାହାକୁ ତୁମ୍ଭେ ଏପରି ଏପରି କହିବ, କାରଣ ସେ ଆସିବା ବେଳେ ଆପଣଙ୍କୁ ଅନ୍ୟ ସ୍ତ୍ରୀ ପରି ଦେଖାଇବ, ଆଉ ସେ ଦ୍ୱାର ଦେଇ ଆସିବା ବେଳେ ଏପରି ହେଲା ଯେ ଅହିୟ ତାହାର ପାଦ ଶବ୍ଦ ଶୁଣି କହିଲା, ହେ ଜାରବ୍ୟାମଙ୍କର ଭର୍ଯ୍ୟେ, ତୁମେ ଭିତରକୁ ଆସ, କାହିଁକି ତୁମ୍ଭେ ଆପଣଙ୍କୁ ଅନ୍ୟ ପରି ଦେଖାଉଅଛ? ମୁଁ ଦୁଃସହନୀୟ ସମ୍ବାଦ ଦେବା ପାଇଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି। ତୁମ୍ଭେ ଯାଇ ଜାରବ୍ୟାମଙ୍କୁ କୁହ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ଉନ୍ନତ କରି ଆମ୍ଭ ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲୁ ଓ ଦାଉଦ ବଂଶଠାରୁ ରାଜ୍ୟ ଚିରି ନେଇ ତୁମ୍ଭକୁ ଦେଲୁ। ତଥାପି ଆମ୍ଭ ଦାସ ଦାଉଦ, ଯେ ଆମ୍ଭ ଆଜ୍ଞା ସବୁ ପାଳନ କଲା ଓ ଆମ୍ଭ ଦୃଷ୍ଟିରେ ଯାହା ଭଲ କେବଳ ତାହା କରିବା ପାଇଁ ଆପଣା ସର୍ବାନ୍ତକରଣ ସହିତ ଆମ୍ଭର ଅନୁଗତ ହେଲା, ତାହାପରି ତୁମ୍ଭେ ହୋଇନାହଁ। ମାତ୍ର ତୁମ୍ଭ ପୂର୍ବରେ ଯେଉଁମାନେ ଥିଲେ ସେ ସମସ୍ତଙ୍କ ଅପେକ୍ଷା ତୁମ୍ଭେ ଅଧିକ କୁକର୍ମ କରିଅଛ। ପୁଣି ଆମ୍ଭକୁ ବିରକ୍ତ କରିବା ପାଇଁ ତୁମ୍ଭେ ଯାଇ ଆପଣା ନିମନ୍ତେ ଅନ୍ୟ ଦେବଗଣ ଓ ଛାଞ୍ଚରେ ଢଳା ପ୍ରତୀୟମାନ ନିର୍ମାଣ କରିଅଛ ଓ ଆମ୍ଭକୁ ଆପଣା ପଛଆଡ଼େ ପକାଇ ଦେଇଅଛ। ଏହେତୁ ଦେଖ, ଆମ୍ଭେ ଜାରବ୍ୟାମ ବଂଶ ପ୍ରତି ଅମଙ୍ଗଳ ଘଟାଇବା, ପୁଣି ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଜ ସନ୍ତାନକୁ ଜାରବ୍ୟାମଠାରୁ ଲୋପ କରିବା ଓ ଯେପରି କୌଣସି ମନୁଷ୍ୟ ମଇଳା ସମ୍ପୂର୍ଣ୍ଣ ଯିବା ପର୍ଯ୍ୟନ୍ତ ଝାଟୋଇ ଦିଏ, ସେପରି ଆମ୍ଭେ ଜାରବ୍ୟାମ ଗୃହକୁ ନିଶେଷରେ ଝାଟୋଇ ଦେବା। ଜାରବ୍ୟାମର କେହି ନଗରରେ ମଲେ କୁକୁରମାନେ ତାକୁ ଖାଇବେ ଓ କେହି କ୍ଷେତ୍ରରେ ମଲେ ଆକାଶର ପକ୍ଷୀମାନେ ତାକୁ ଖାଇବେ, କାରଣ ସଦାପ୍ରଭୁ ଏହା କହିଅଛନ୍ତି, ଏ ନିମନ୍ତେ ତୁମ୍ଭେ ଉଠି ଆପଣା ଗୃହକୁ ଯାଅ, ନଗରରେ ତୁମ୍ଭ ପାଦ ପଡ଼ିଲା କ୍ଷଣେ ବାଳକ ମରିବ, ପୁଣି ତାହା ନିମନ୍ତେ ସମୁଦାୟ ଇସ୍ରାଏଲ ଶୋକ କରି ତାହାକୁ କବର ଦେବେ, ମାତ୍ର ଜାରବ୍ୟାମ ସମ୍ପର୍କୀୟ କେବଳ ସେ କବର ପାଇବ, କାରଣ ଜାରବ୍ୟାମ ବଂଶ ମଧ୍ୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ତାହାରିଠାରେ କିଛି ସଦ୍ଭାବ ଦେଖାଯାଏ। ଆହୁରି ସଦାପ୍ରଭୁ ଆପଣା ପାଇଁ ଇସ୍ରାଏଲ ଉପରେ ଏକ ରାଜା ଉତ୍ପନ୍ନ କରିବେ, ସେ ସେହିଦିନ ଜାରବ୍ୟାମ ବଂଶକୁ ଉଚ୍ଛିନ୍ନ କରିବ। ମାତ୍ର କ'ଣ ଏବେ ତାହା ଘଟିବ? କାରଣ ସଦାପ୍ରଭୁ ଜଳରେ ହଲିଲା ନଳ ପରି ଇସ୍ରାଏଲକୁ ଆଘାତ କରିବେ, ପୁଣି ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଏହି ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି ତହିଁରୁ ଇସ୍ରାଏଲକୁ ଉତ୍ପାଟନ କରି ନଦୀ ସେପାରିରେ ସେମାନଙ୍କୁ ଛିନ୍ନ ଭିନ୍ନ କରିବେ। ଯେହେତୁ ସେମାନେ ଆପଣାମାନଙ୍କର ଆଶ୍ରା ମୂର୍ତ୍ତି ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରିଅଛନ୍ତି, ପୁଣି ଜାରବ୍ୟାମ ଯେଉଁ ପାପ କରିଅଛି ଓ ଯଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଅଛି, ତାହାର ସେହିସବୁ ପାପ ସକାଶୁ ସେ ଇସ୍ରାଏଲକୁ ତ୍ୟାଗ କରିବେ। ଏ ଉତ୍ତାରେ ଜାରବ୍ୟାମଙ୍କର ଭାର୍ଯ୍ୟା ଉଠି ଚାଲିଗଲା ଓ ତିର୍ସାରେ ଉପସ୍ଥିତ ହେଲା, ଆଉ ସେ ଗୃହର ଦ୍ୱାରବନ୍ଧ ନିକଟରେ ପହଞ୍ଚିଲା କ୍ଷଣେ ବାଳକ ମଲା। ତହିଁରେ ସଦାପ୍ରଭୁ ଆପଣା ଦାସ ଅହିୟ ଭବିଷ୍ୟତ ବକ୍ତାର ହସ୍ତରେ ଯେପରି କହିଥିଲେ ତଦନୁସାରେ ସମସ୍ତ ଇସ୍ରାଏଲ ତାହାକୁ କବର ଦେଲେ ଓ ତାହା ପାଇଁ ଶୋକ କଲେ। ଏହି ଜାରବ୍ୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ, ସେ କି ରୂପେ ଯୁଦ୍ଧ କଲେ ଓ କି ରୂପେ ରାଜ୍ୟ କଲେ, ଦେଖ, ଏସବୁ ଇସ୍ରାଏଲୀୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ଅଛି। ପୁଣି ଜାରବ୍ୟାମଙ୍କର ରାଜ୍ୟତ୍ୱ କାଳ 22 ବର୍ଷ। ତହିଁ ଉତ୍ତାରେ ସେ ଆପଣା ପିତୃଗଣ ସହିତ ଶୟନ କଲେ ଓ ତାଙ୍କର ପୁତ୍ର ନାଦବ ତାଙ୍କର ପଦରେ ରାଜ୍ୟ କଲେ। ସଲମନଙ୍କର ପୁତ୍ର ରିହବ୍ୟାମ ଜୁଦା ଦେଶରେ ରାଜ୍ୟ କଲେ। ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ରିହବ୍ୟାମକୁ 41 ବର୍ଷ ବୟସ ହୋଇଥିଲା। ପୁଣି ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ସମୁଦାୟ ଇସ୍ରାଏଲ ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ ସେହି ଜେରୁସାଲେମରେ ସେ 17 ବର୍ଷ ରାଜ୍ୟ କଲେ ଓ ତାଙ୍କର ମାତାର ନାମ ଅମୋନିଆ ନୟାମା। ମାତ୍ର ଜିହୁଦା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲା, ପୁଣି ସେମାନଙ୍କ ପୂର୍ବପୁରୁଷମାନେ ଯାହା ଯାହା କରିଥିଲେ ସେସବୁ ଅପେକ୍ଷା ସେମାନେ ଆପଣମାନଙ୍କ କୃତ ପାପ ଦ୍ୱାରା ତାହାଙ୍କୁ ଅଧିକ କୋପାନ୍ୱିତ କଲେ, କାରଣ ସେମାନେ ମଧ୍ୟ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ହରିତବର୍ଣ୍ଣ ବୃକ୍ଷମୂଳେ ଆପଣାମାନଙ୍କ ପାଇଁ ଉଚ୍ଚସ୍ଥଳୀ ଓ ସ୍ତମ୍ଭ ଓ ଆସରା ମୂର୍ତ୍ତିମାନ ନିର୍ମାଣ କଲେ। ପୁଣି ଦେଶରେ ମଧ୍ୟ ସଦମୀ ଲୋକ ଥିଲେ। ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଗୋଷ୍ଠୀମାନଙ୍କୁ ତଡ଼ି ଦେଇଥିଲେ ସେମାନଙ୍କର ସମସ୍ତ ଘୃଣାଯୋଗ୍ୟ କର୍ମାନୁସାରେ ସେମାନେ କର୍ମ କଲେ। ଆଉ ରିୟବ୍ୟାମ୍ ରାଜାଙ୍କର ପଞ୍ଚମ ବର୍ଷରେ ମିଶରର ରାଜା ସିସକ୍ ଜେରୁସାଲମ୍ ବିରୁଦ୍ଧରେ ଆସିଲା। ପୁଣି ସେ ସଦାପ୍ରଭୁଙ୍କ ଗୃହର ଧନ ଓ ରାଜଗୃହର ଧନ ନେଇଗଲା। ସେ ସମସ୍ତ ପଦାର୍ଥ ନେଇଗଲା, ଆହୁରି ସଲମନଙ୍କର ନିର୍ମିତ ସୁବର୍ଣ୍ଣ ଢାଲ ନେଇଗଲା। ଏଥିରେ ରିୟବ୍ୟାମ୍ ରାଜା ସେସବୁର ବଦଳେ ପିତ୍ତଳ ଢାଲ କରି ରାଜଗୃହର ଦ୍ୱାରପାଳ ପ୍ରହରୀ ବର୍ଗର ଅଧ୍ୟକ୍ଷମାନଙ୍କ ହସ୍ତରେ ସମର୍ପଣ କଲେ। ପୁଣି ରାଜା ଯେତେଥର ସଦାପ୍ରଭୁଙ୍କ ଗୃହକୁ ଗଲେ ସେତେଥର ପ୍ରହରୀମାନେ ତାହା ନେଇଗଲେ, ଆଉ ତାହା ସବୁ ପ୍ରହରୀଶାଳାକୁ ଫେରାଇ ଆଣିଲେ। ଏହି ରିୟବ୍ୟାମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା କି ଜିହୁଦା ରାଜାଗଣର ପୁସ୍ତକରେ ଲେଖା ନାହିଁ? ଏହି ରିୟବ୍ୟାମ୍ ଓ ଜାରବ୍ୟାମ୍ଙ୍କ ମଧ୍ୟରେ ସର୍ବଦା ଯୁଦ୍ଧ ଚାଲିଥିଲା। ଏ ଉତ୍ତରେ ରିୟବ୍ୟାମ୍ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ ଓ ଆପଣା ପିତୃଲୋକଙ୍କ ସହିତ ଦାଉଦ ନଗରରେ କବର ପାଇଲେ। ତାଙ୍କର ମାତାର ନାମ ଅମୋନିଆ ନୟମା, ଆଉ ତାଙ୍କର ପୁତ୍ର ଅବିୟାମ୍ ତାଙ୍କର ପଦରେ ରାଜ୍ୟ କଲେ।